ହାଏ ଫ୍ରେଣ୍ଡସ୍, ମୁଁ ସଙ୍ଗୀତା। ହେଲ୍ଥ ପାର୍କକୁ ଆପଣମାନଙ୍କୁ ସ୍ୱାଗତ। ହଁ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ତେବେ ଫ୍ରେଣ୍ଡସ୍, ଆଜିକାଲି ସମସ୍ତେ ପ୍ରାୟତଃ ଫାଷ୍ଟ ଫୁଡ଼୍, ଅଏଲି ଫୁଡ଼୍ ଖାଇବାକୁ ପସନ୍ଦ କରନ୍ତି, ଯାହା ଆମ ଶରୀର ପାଇଁ ବହୁତ କ୍ଷତି କରିଥାଏ ବୋଲି ଜାଣିବି ଆମେ ସେଇ ଖାଦ୍ୟକୁ ଖାଇବାକୁ ପସନ୍ଦ କରୁ। କିନ୍ତୁ ଫ୍ରେଣ୍ଡସ୍, ଯଦି ଆମେ ସେଇ ପନିପରିବାକୁ ସିଝେଇକି ଖାଉ ତେବେ ଆମ ଶରୀରରେ ଆକ୍ଟିଭ୍ ସହ ବହୁତ ଭଲ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପରିବା ସବୁ ସିଝେଇ ଖାଇବା ଦ୍ୱାରା କ'ଣ ସବୁ ଲାଭ ହୁଏ। ପ୍ରଥମେ ପାଳଙ୍ଗ। ପାଳଙ୍ଗକୁ ସିଝେଇକି ଖାଇଲେ ଏଥିରେ ଥିବା ଆଲକୋହଲିକ୍ ଆସିଡ୍ ସ୍ତର ନଷ୍ଟ ହୋଇନଥାଏ, ଏହାଦ୍ୱାରା କିଡ଼ନୀ ସମସ୍ୟା ଦୂର ହୋଇଥାଏ। ସେକେଣ୍ଡରେ ଟମାଟୋ। ସିଝେଇ ଖାଇବା ଦ୍ୱାରା ଏଥିରେ ଥିବା ଲାଇକୋପିନ୍ ନଷ୍ଟ ହୁଏ ନାହିଁ, ଏହାଦ୍ୱାରା କୋଲେଷ୍ଟ୍ରୋଲ୍ କମ୍ ହୁଏ। ତୃତୀୟରେ ଆଳୁ। ଆଳୁ ସିଝେଇବା ଦ୍ୱାରା ଏଥିରେ ଥିବା କାର୍ବୋହାଇଡ୍ରେଟ୍ ମାତ୍ରା କମିଯାଏ, ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହେ। ପତ୍ରକୋବି ବା ଫୁଲକୋବି, ଏହାକୁ ସିଝେଇବା ଦ୍ୱାରା ଏଥିରେ ଥିବା ବ୍ୟାକ୍ଟେରିଆ ମରିଯାଆନ୍ତି, ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ପାଏ। ସିମ୍ଲା ମିର୍ଚ୍ଚ। ସିମ୍ଲା ମିର୍ଚ୍ଚ ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ଏ ନଷ୍ଟ ହୋଇନଥାଏ, ଫଳରେ ଏହା ଆଖିକୁ ସୁସ୍ଥ ରଖିଥାଏ। ବିନ୍ସ। ଏହାକୁ ସିଝେଇ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ଏହା ମଧୁମେହ ରୋଗୀ ପାଇଁ ବେଶ ଲାଭଦାୟକ। ଛତୁ। ଛତୁ ସିଝେଇ ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ଡି, କ୍ୟାଲସିୟମ୍ ନଷ୍ଟ ହୋଇନଥାଏ, ଫଳରେ ଅସ୍ଥି ଶକ୍ତ ହୋଇଥାଏ। ତେବେ ଫ୍ରେଣ୍ଡସ୍, ଆଶା କରୁଛି ଆପଣମାନେ ଜାଣିପାରିଥିବେ ସିଝା ପରିବା ଆମ ହେଲ୍ଥ ପାଇଁ କେତେ ଉପକାରୀ। ଥ୍ୟାଙ୍କ ୟୁ।